ହ୍ୟାଲୋ, ମୁଁ ଅନୁପୂର୍ଣ୍ଣା ସାହୁ କହୁଥିଲି, ଆଉ ଆଦିବାସୀ ଗାଁରୁ। ଆଉ ପାଣିରେ ତ ଯୋଉ ପାଣି ଆସୁଛି, ଆଉ ବିଚିନ୍ ଫିଚିନ୍ ପଡୁଛି, ଆଉ ପିଲା ଆଉ ଦେହ ପା ଖରାପ ହଉଛି, ଆଉ ଅଳିଆ ତ ଜାଳୁଛି, ଆଉ ବର୍ଷା ଦିନରେ ବେଶୀ ଟିକେ ଅଳିଆ ହଉଛି, ଆବର୍ଜନା ହଉଛି। ଆଉ ସବୁଦିନ ଅଳିଆ ଟିକେ ଉଠାନ୍ତୁ।
ଆଉ ଗୋଟେ ନମ୍ବର ଦେଖିଲେ କୋଉଟା?